ସମୟ ସୁର ଦିଶା ଆତ ସବୁ ଯୁଗ ସନ୍ଧ୍ୟା ଏଇ କଳିଯୁଗର ପ୍ରାରମ୍ଭରେ ଜୟ ଶ୍ରୀଗୋବିନ୍ଦା ଶ୍ରୀକୃଷ୍ଣ ଜଗନ୍ନାଥ ବୁଦ୍ଧ ନାମ ଅଞ୍ଜନା ସୁତ ଅଞ୍ଜନାଙ୍କର ସୁତ ହିସାବରେ ବୁଦ୍ଧ ଆସିବେ ଯିଏକି ସମୟ ସୁର ଦିଶା ସୁର ଦିଶା କହିଲେ ଯେଉଁମାନେ ସୁର କହିଲେ ଦେବତାମାନେ ଦେବତାମାନଙ୍କୁ ଯେଉଁମାନେ ବିଦ୍ୱେଷ କରନ୍ତି ଅସୁରମାନେ ତାଙ୍କୁ ମୋହ କରିବା ପାଇଁ ଅସୁରମାନଙ୍କର ମୁଖ୍ୟ ଲକ୍ଷଣ କ'ଣ ନା ସେମାନେ ପ୍ରଭୃତିଂ ଚ ନିବୃତ୍ତିଂ ଚ ଜନା ନ ବୁଦ୍ଧରାସୁରା ନ ଶୌଚମ ନା ବି ଚାଚାର ନ ସତ୍ୟାଙ୍କ ଦେଶୀ ବିଦ୍ୟତେ କେଉଁଟା ଗ୍ରହଣ କରିବା କଥା କେଉଁଟା ତ୍ୟାଗ କରିବା କଥା ସେଟା ସେମାନେ ଜାଣନ୍ତି ଏବଂ ବିଶେଷ ମୁଖ୍ୟ ଲକ୍ଷଣ ତାଙ୍କର ହେଉଛି ସେମାନେ ଭଗବାନଙ୍କୁ ଗ୍ରହଣ କରିବେ ନାହିଁ ଶାସ୍ତ୍ରବିଧି ଉତ୍ସର୍ଗ କରିକି ଉଲ୍ଲଂଘନ କରି କାର୍ଯ୍ୟ କରିବେ ଭଗବାନ ବୋଲି ଗ୍ରହଣ କରିବେ ନିଜକୁ ଭଗବାନ ବୋଲି ପ୍ରତିଷ୍ଠା କରିବେ ତେଣୁ ତାଙ୍କୁ ମୋହ କରିବା ପାଇଁ ସେମାନେ ଭଗବାନ ମାନୁନାହାନ୍ତି ନା କିନ୍ତୁ ଭଗବାନ ଯାହା ହେଲେ ବି ସେମାନେ ତାଙ୍କର ସନ୍ତାନ ତାଙ୍କୁ ପୁଣି କେମିତି ଉଦ୍ଧାର କରାଯିବ ତାଙ୍କୁ ସମୟ ତାଙ୍କୁ ମୋହ କେମିତି କରାଯିବ ମୋହ କରିକି ସେ ସମୟ ସୁର ଦିଶା କିକଟେଶୀ ଭବିଷ୍ୟତ ଭବିଷ୍ୟତ କାଳରେ ବର୍ଣ୍ଣନା କରାଯାଉଛି କାହିଁକି ନା ଆମର ଯେଉଁ ଶାସ୍ତ୍ର ବର୍ଣ୍ଣନା କରାଯାଇଛି ଲେଖାଯାଇଛି ରଚନା କରାଯାଇଛି ସେ ହେଉଛି ଦ୍ୱାପର ଯୁଗର ଅନ୍ତିମରେ କଳିଯୁଗର ଆରମ୍ଭରେ ଲେଖାଯାଇଥାଏ ତେଣୁ ଏଇଟା 2500 ପରେ ଆସିବେ ବୁଦ୍ଧ ଆସିବେ ତେଣୁ ଭବିଷ୍ୟତ କାଳରେ ଏଇଟା ଲେଖା ହେଇଛି ତେଣୁ କିକଟେଶୀ ଭବିଷ୍ୟତ ସମୟ ସୁର ଦିଶା ତାଙ୍କୁ ମୋହ କରି ସେମାନେ ଭଗବାନଙ୍କୁ ମାନୁନାହାନ୍ତି ଭଗବାନ କେହି ନାହାନ୍ତି ତେଣୁ ବୁଦ୍ଧ ଦେବ ଆସିଲେ ସେ କହିଲେ ଭଗବାନ କେହି ନାହାନ୍ତି ତମେ ଏଇସବୁ ଗ୍ରହଣ କର ସତ୍କଥା କୁହ ସତ୍ପଥରେ ଚାଲ ସତ୍ କାର୍ଯ୍ୟ କର ଏଇଭଳି ଭାବେ ବିଭିନ୍ନ ପ୍ରକାର ମତେ ଗ୍ରହଣ କର ମୋ କଥା ଅନୁସାରେ ତୁମେ କାର୍ଯ୍ୟ କର ସିଓ ସିଂହ ଜଣେ ଯଦି ତାଙ୍କର ଶରଣରେ ଯିବ ବୁଦ୍ଧଙ୍କ ଶରଣ ଗଛାମି ବୁଦ୍ଧଙ୍କର ଯେଉଁ ତ୍ରିପିଟିକ ଧର୍ମଗ୍ରନ୍ଥ ରହିଛି ବୁଦ୍ଧଙ୍କ ଶରଣ ଗଛ ଗଲେ କ'ଣ ହେବ ନା ସେ ଭଗବାନଙ୍କ ଶରଣରେ ଗଲେ ଅନ୍ୟ ଉପାୟରେ ଇଣ୍ଡାଇରେକ୍ଟଲି ବା ପରୋକ୍ଷ ଭାବରେ ଭଗବାନଙ୍କ ଶରଣରେ ଗଲେ ତେଣୁ ସେ କହିଲେ ଭଗବାନ କେହି ନାହାନ୍ତି ବୁଦ୍ଧ କହିଲେ ଭଗବାନ କେହି ନାହାନ୍ତି ଯଦିଓ ସିଏ ହେଉଛନ୍ତି ସେମାନେ ଭଗବାନ ତେଣୁ ଯେଉଁମାନେ ନାସ୍ତିକମାନେ ଯେଉଁମାନେ ଅସୁରମାନେ ସେମାନେ ଭଗବାନ ଗ୍ରହଣ କରୁନାହାନ୍ତି ଏବଂ ବେଦର ଦୁହାଇ ଦେଇକରି ବିଭିନ୍ନ ପ୍ରକାର ପଶୁ ଭଳି କରୁଛନ୍ତି ତେଣୁ ବୁଦ୍ଧଦେବଙ୍କର ଯେଉଁ ଧର୍ମ ରହିଛି ତାଙ୍କର ମୁଖ୍ୟ ଧର୍ମ ହେଉଛି ଅହିଂସା ପରମ ଧର୍ମ ଅହିଂସା ଜୀବ ହତ୍ୟାକୁ ବନ୍ଦ କରିବା ପାଇଁ ସେ କଲେ ସେଥିପାଇଁ ସେ ଲୋକମାନେ କହିଲେ ବେଦରେ ବର୍ଣ୍ଣନା କରେ କିନ୍ତୁ ବେଦ ମାନିଲେ ନିନ୍ଦା ସେ ଯଜ୍ଞ ବିଧେ ସେଥିପାଇଁ ସେ ଯଜ୍ଞ ବା ବେଦକୁ ନିନ୍ଦା କଲେ କିନ୍ତୁ ଆଜିକାଲି ଯେଉଁ ଆମେ ଯାଇଥିଲୁ ଗୋଟେ ଜାଗାରେ ଆମର ବରହମପୁର ପାଖରେ ସେଠି ରହିଛି ଗଞ୍ଜାମ ଡିଷ୍ଟ୍ରିକ୍ଟର ସେ ସ୍ଥାନ ଆମେ ଯାଇଥିଲୁ ଗୋଟେ ଅଡ଼ିଟ୍ରେ ସେଠି ତିବତୀୟମାନେ ସବୁ ରହିଛନ୍ତି ତିବତ କହିଲେ ତିବତ ଚାଇନା ତାଙ୍କର ଆକ୍ରମଣ କରିକିରି ତିବତର ଲୋକମାନେ ସବୁ ପଳେଇ ଦଲାଇ ଲାମା ତାଙ୍କର ଧର୍ମ ମୁଖ୍ୟ ହେଉଛନ୍ତି ଦଲାଇ ଲାମା ସେମାନେ ସେଠି ସେଠି ରହିଛନ୍ତି ତାଙ୍କ ପାଇଁ ସବୁ ସ୍କୁଲ ବ୍ୟବସ୍ଥା ଭାରତ ସରକାରଙ୍କ ସବୁ ବ୍ୟବସ୍ଥା କରାଯାଇଛି କିନ୍ତୁ ବୁଦ୍ଧ ଧର୍ମର ଯେଉଁ ମୁଖ୍ୟ ଯେଉଁ ପ୍ରିନ୍ସିପଲ ଯେଉଁ ରହିଛି ବା ମୁଖ୍ୟ ଧର୍ମ ଯେଉଁ ରହିଛି ଅହିଂସା ଜୀବ ହତ୍ୟା ବନ୍ଦ କରିବା ସେଇଟା ସେଇଟା ଗ୍ରହଣ କରୁନାହାନ୍ତି ସେ ଜୀବ ହତ୍ୟା ଚାଲିଛି ସେଥିପାଇଁ ତାଙ୍କର ବିଭିନ୍ନ ପ୍ରକାର ସବୁ ରୋଗ ହେଇଯାଉଛି ବିଶେଷ ଭାବରେ ସେମାନେ ସବୁ ଯେଉଁ ତାଙ୍କର ବିଭିନ୍ନ ପ୍ରକାର ରୋଗ ହେଇଯାଉଛି ଏଇ ଗୋ ହତ୍ୟା କରିବାରୁ ବା କ'ଣ ପଶୁ ଖାଇବାରୁ ତାଙ୍କର ସବୁ ସେଇ ବିଭିନ୍ନ ପ୍ରକାର ରୋଗ ହେଇଯାଉଛି ଦୁଃଖ ଶୋକ ମହିଳା କଥା ନା ରୋଗ ପ୍ରଦାନ କରିବ ବିଭିନ୍ନ ପ୍ରକାର ଆମିଷ ରୋଗ ଖାଇଲା ମାନେ ବିଭିନ୍ନ ପ୍ରକାର ରୋଗ ଆସିବ ଏଣେ କ'ଣ ନା ମୁଁ ବୁଦ୍ଧ ମୁଁ ହେଉଛି ବୁଦ୍ଧ ଧର୍ମ ବୁଦ୍ଧ ଧର୍ମ କିନ୍ତୁ ତେଣେ ବୁଦ୍ଧଙ୍କର ଯେଉଁ ମୁଖ୍ୟ ଧର୍ମର ଯେଉଁ ମୁଖ୍ୟ ସେଇଟା ପ୍ରଭୁପାଦ ମହାରାଜ କ'ଣ ସେଟା ପ୍ରଭୁପାଦ ମହାରାଜ ଯାଇଥିଲେ କାଶ ଜଗତକୁ ସେତେବେଳେ ଖ୍ରୀଷ୍ଟିଆନ ୱାର୍ଲ୍ଡ ସେଟା ଖ୍ରୀଷ୍ଟିଆନ ଜଗତ ତେଣୁ ସେଠି ସେମାନେ ସବୁ ବିଭିନ୍ନ ପ୍ରକାର ଯୁକ୍ତି କଲେ ବିଭିନ୍ନ ପ୍ରକାର କହିଲେ ଆମର ସବୁ ବେଦ ଆମର ଆପଣଙ୍କ ଯେମିତି ବେଦ ରହିଛି ଭଗବତ ଗୀତା ଶାସ୍ତ୍ର ସବୁ ରହିଛି ତେଣୁ ଆମର ବେଦ ସେମିତି ରହିଛି ଧର୍ମମତ ରହିଛି ବାଇବେଲ ରହିଛି ତେଣୁ ପ୍ରଭୁପାଦ ମହାରାଜ କହିଲେ କିଏ ତୁମକୁ କିଏ ଜଣେ ଖ୍ରୀଷ୍ଟିଆନ ପ୍ରକୃତ ଖ୍ରୀଷ୍ଟିଆନ କୁହ ବେଦରେ ବିଭିନ୍ନ ପ୍ରକାର ରହିଛି ସବୁ ରହିଛି ଟେଷ୍ଟାମେଣ୍ଟ ତାଙ୍କର ଓଲ୍ଡ ଟେଷ୍ଟାମେଣ୍ଟ ରହିଛି ତାଙ୍କର ବାଇବେଲ ତାଙ୍କର ଓଲ୍ଡ ଟେଷ୍ଟାମେଣ୍ଟ ରହିଛି ଓଲ୍ଡ ଟେଷ୍ଟାମେଣ୍ଟ ନ୍ୟୁ ଟେଷ୍ଟାମେଣ୍ଟ ଦୁଇ ପ୍ରକାର ରହିଛି ତେଣୁ ଓଲ୍ଡ ଟେଷ୍ଟାମେଣ୍ଟରେ ତାଙ୍କର ରହିଛି 10ଟି କମାଣ୍ଡମେଣ୍ଟସ ରହିଛି 10ଟି ନିର୍ଦ୍ଦେଶ ରହିଛି ପ୍ରଥମ ନିର୍ଦ୍ଦେଶ ହେଉଛି କ'ଣ ଦାଓ ସର୍ଣ୍ଣ କିଏ ତମେ ହତ୍ୟା କରିବ ନାହିଁ ଦାଓ ସର୍ଣ୍ଣ କିଏ ତେଣୁ ସେମାନେ ଯୁକ୍ତି କରେ ସେ ପ୍ରଭାବ ଯୁକ୍ତି କଲେ ଯେ ଦାଓ ସର୍ଣ୍ଣ କିଲ୍ ଅର୍ଥ ଯୀଶୁ ଖ୍ରୀଷ୍ଟ ଯେଉଁ କହିଛନ୍ତି ତାର କହିବାର ଅର୍ଥ ହେଉଛି ତାଙ୍କର ସେମାନେ ଯୁକ୍ତି କରି ପ୍ରୋଗ୍ରାମମାନଙ୍କ ସହିତ ସେମାନେ କହିଲେ ଯେଉଁ ଯୀଶୁ ଖ୍ରୀଷ୍ଟ କହିବାର ଉଦ୍ଦେଶ୍ୟ ହେଉଛି ତମେ ମନୁଷ୍ୟକୁ ମାରିବନି, ତାଓ ସମାଟ କି ଅର୍ଥ ହେଉଛି ସେଇଟା। ତା ପ୍ରଭାବ ଯୀଶୁ ଖ୍ରୀଷ୍ଟ ଜାଣିନାହାନ୍ତି ଇଂଲିଶ ଜାଣିନାହାନ୍ତି, ମନୁଷ୍ୟ ମାରିବା ଇଂଲିଶଟା କ'ଣ ମର୍ଡର, ତାହେଲେ ସେ କ'ଣ ଇଂଲିଶ ଜାଣିନାହାନ୍ତି ଇଂଲିଶ ଇଲେକ୍ସନ ବାଇ ଇଲେକ୍ସନ। ତେଣୁ ଏଇଭଳିଆ ବିଭିନ୍ନ ପ୍ରକାର ଯୁକ୍ତି ସେମାନେ ବାଡ଼ୁଥିଲେ ପ୍ରଭାବଙ୍କ ସହିତ। ତେଣୁ ଯେଉଁମାନେ ଏଇ ଯେଉଁ ଆମିଷ ଭକ୍ଷଣ କରୁଛନ୍ତି ସେ ରହିଛି ବିଭିନ୍ନ ପ୍ରକାର ଦୁଃଖ ଶୋକ ଅଭୟ ପ୍ରକାର ବିଭିନ୍ନ ପ୍ରକାର ରୋଗ ସେମାନେ ପ୍ରାପ୍ତ। ତେଣୁ ଯେଉଁଟା ଯେଉଁ ଖାଦ୍ୟ ଯେଉଁ ସାତ୍ୱିକ ଖାଦ୍ୟ ସବୁ ରହିଛି ମାଂସ ରହୁଛି, ମାଂସର ଅର୍ଥ ହେଉଛି ସେଇ ଗୋଟେ ଅମାବାସ୍ୟା ତିଥିରେ ମାନେ ମାସକୁ ଥରେ ଅନ୍ତତଃ ମାସକୁ ଥରେ ଏଇଭଳିଆ ଲିଷ୍ଟି ସବୁଦିନେ ଖାଇପାରିବେନି, ସେମାନେ ମାସକୁ ଥରେ ଖାଇବେ। ସେଇଟା ପୁଣି ଅମାବାସ୍ୟା ତିଥିରେ ରାତି ଅଧରେ ସେଟାକୁ ବଳି ଦିଆଯିବ, ସେଟାକୁ ସେମାନେ ଗ୍ରହଣ କରିବେ, ସେ ଖାଦ୍ୟ ସେମାନେ ଆମିଷ ବର୍ପଣ କରିବେ। ତେଣୁ ଏଇସବୁ ଯେତେବେଳେ ରିଷ୍ଟ୍ରିକ୍ସନ୍ ଦେଇକରି ଜଣେ ମାଂସ ବର୍ପଣ କରିବ ବା ଆମିଷ ବର୍ପଣ କରିବ ତାପରେ ସେ ଆସ୍ତେ ଆସ୍ତେ ସଚେତନ ହେବ, ତେବେ ଆଉ ଏତେ କଷ୍ଟ କରିବାନି ଛାଡ଼ିବ। ଏଇଭଳି ଭାବରେ ରଜଗୁଣ ଏବଂ ତମଗୁଣରୁ ଜଣେ ସତଗୁଣ ଆସିବା ପାଇଁ ବେଦରେ ବିଭିନ୍ନ ପ୍ରକାର ଉପାୟ ସବୁ ବର୍ଣ୍ଣନା କରାଯାଇଛି, ବେଦରେ ଉପାୟ ବର୍ଣ୍ଣନା କରାଯାଇଛି। କିନ୍ତୁ 2500 ବର୍ଷ ତଳେ ଯେଉଁ ଅବସ୍ଥା ହେଇଥିଲା ଲୋକମାନେ କ'ଣ କଲେ ନା ବେଦରେ ରହିଛି ପଶୁବଳି ରହିଛି, ଆମର ମହାପ୍ରଭୁ ଯେତେବେଳେ ଆସିଥିଲେ ଚୈତନ୍ୟ ମହାପ୍ରଭୁ ଯେତେବେଳେ କଳିଯୁଗର ପାବନ ଅବତାର ସେ ସଂକୀର୍ତ୍ତନ ଯଜ୍ଞ ଆରମ୍ଭ କରିଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ରାମ ହରେ ରାମ 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 ସଂକୀର୍ତ୍ତନ ଯଜ୍ଞ ଆରମ୍ଭ କଲେ। କିନ୍ତୁ ଯେଉଁମାନେ ବିଦ୍ୱେଷୀ ରହିଛନ୍ତି ଧର୍ମକୁ ଧର୍ମର ବିଦ୍ୱେଷୀ ଯେଉଁମାନେ ପ୍ରକୃତ ଧର୍ମ ଗ୍ରହଣ କରୁନାହାନ୍ତି ସେମାନେ ମହାପ୍ରଭୁ ନିମାଇ ପଣ୍ଡିତ ସେତେବେଳେ ଚୈତନ୍ୟ ମହାପ୍ରଭୁ କୁହନ୍ତି ନିମାଇ ପଣ୍ଡିତ ଏତେ ନିମାଇ ପଣ୍ଡିତ ସିଏ ଯେଉଁ ଇଏ ଗୋଟେ ଧର୍ମ ଆଣିଛି ଇଏ ଧର୍ମ ସବୁ ଆମର ଧର୍ମ ନଷ୍ଟ କରୁଛି, ପ୍ରକୃତ ଧର୍ମ ନଷ୍ଟ କରି ଗୋଟେ କୃତ୍ରିମ ଧର୍ମ ପ୍ରତା ଆଣୁଛି। ପ୍ରଭୁପାଦ ଯାଇଥିଲେ ଆମେରିକା ସେତେବେଳେ ବିଭିନ୍ନ ପ୍ରକାର ସବୁ କୋର୍ଟ କେସ୍ ସବୁ ଆରମ୍ଭ ହୋଇଥିଲା, ସବୁ ଆମର ଇସ୍କନ ବିରୁଦ୍ଧରେ ସବୁ ପ୍ରକାର କେସ୍ ହୋଇଥିଲା ଆମେରିକାରେ। କିନ୍ତୁ ଅନ୍ତିମରେ ଆମର କୃଷ୍ଣ ଚେତନା ମାନେ ସେମାନେ ବିଜୟ ହାସଲ କଲେ, ଯାତ୍ର ଯୋଗେଶ୍ୱର କୃଷ୍ଣ ଯାତ୍ର ପାର୍ଥ ଧନୁର୍ଧର ତତ୍ର ସେ ବିଜୟ ଭୂତି ଭୁବାନ କୃଷ୍ଣ ସେ ବିଜୟ ହେବ। ତେଣୁ ମହାପ୍ରଭୁଙ୍କ ବିରୁଦ୍ଧରେ ସବୁ ବିଭିନ୍ନ ପ୍ରକାର ଯେତେବେଳେ ଯାଇକିରି ଅବଜେକ୍ସନ୍ କରାଗଲା ସେତେବେଳେ କାଜି କ'ଣ କଲେ ନା ଯେଉଁ ସେମାନେ ଯେଉଁ କୀର୍ତ୍ତନ କରୁଥିଲେ ଖୋଳ ମୃଦଙ୍ଗ କୀର୍ତ୍ତନ ସବୁ ଗାଞ୍ଜ ଇତ୍ୟାଦି ବଜେଇକି କୀର୍ତ୍ତନ କରୁଥିଲେ ସେ ଖୋଳକୁ ଭାଙ୍ଗିଦେଲେ ଆସି ତାଙ୍କର ଲୋକ ପଠେଇକି। ଆପଣ ଯଦି ନଦିଆ ନଦୀ ଯଦି ପରିକ୍ରମା କରିବେ ସେ ସ୍ଥାନଟି ଅଛି ଯେଉଁଠି ଖୋଳ ଭଙ୍ଗା ହେଇଥିଲା ସେ ସ୍ଥାନଟି ଅଛି। ତେଣୁ ମହାପ୍ରଭୁ ସେଠୁ ତାପରେ କ'ଣ କଲେ ନା ଅସହଯୋଗ ଆନ୍ଦୋଳନ ସେ ଆରମ୍ଭ କଲେ। ପ୍ରଭୁ କହୁଛନ୍ତି ଆମର ଚୈତନ୍ୟ ମହାପ୍ରଭୁ ଫାଷ୍ଟ ଇଣ୍ଡିପେଣ୍ଡେନ୍ସ ମୁଭମେଣ୍ଟ ସେ ଆରମ୍ଭ କଲେ, ଅସହଯୋଗ ଆନ୍ଦୋଳନ ଫାଷ୍ଟ ସେ କରିଛନ୍ତି ଆମେ ସେ କାଜିଙ୍କ ବିରୁଦ୍ଧରେ ଅସହଯୋଗ ଆରମ୍ଭ କରିଥିଲେ। ତେଣୁ ଲକ୍ଷ ଲକ୍ଷ ଲୋକ ମଶାଲ ଧରିକି ରାତିରେ ଯାଇକି ତାଙ୍କ ଘରେ ପହଞ୍ଚିଲେ, କାଜିଙ୍କ ସ୍ଥାନରେ ଯାଇ ପହଞ୍ଚିଲେ। ତେଣୁ ତାଙ୍କ ଭିତରେ କାଜି ଏବଂ ମହାପ୍ରଭୁଙ୍କୁ ସେ ଆଲୋଚନା କରିଛି। ମହାପ୍ରଭୁ ଯେତେବେଳେ ଆସିଲେ କାଜି ତା ବହୁତ ଅସୁବିଧା ପରେ ସେ ଆସିଲେ, କାଜି ଆସିଲେ ଡରିଯାଇଥିଲେ ପ୍ରଥମେ ଏତେ ଲୋକଙ୍କୁ ଦେଖିକି, ତାପରେ ସେ କିଛି ସମୟ ପରେ ଆସିଲେ ସେ କହିଲେ ମୁଁ ତମର ହିସାବରେ ମୁଁ ତମର ମାମୁଁ ହେବି, ତମେ ମୋର ଭଣଜା ହେବ, ଏଇଭଳି ଭାବେ ବିଭିନ୍ନ ପ୍ରକାର ସେ ରିଲେସନ୍ ସ୍ଥାପନ କରିକିରି ମହାପ୍ରଭୁଙ୍କ ସହିତ ସେ କଥା ହେବ। ତ ମହାପ୍ରଭୁ ତାଙ୍କୁ କହିଲେ ଯେ ତମର ଯେଉଁ ଧର୍ମ କହୁଛ, ତମର ମୁସଲିମ ଧର୍ମ ରହିଛି ତମେ ଗ୍ରହଣ କରୁଛ, ଧର୍ମ ଅନୁସାରେ କାର୍ଯ୍ୟ କରୁଛ, ତ ତମର ଏଇ କି ଧର୍ମ, ତମର ବାପ ମାଆଙ୍କୁ ମାରି ଖାଉଛ ଏଇ କି ଧର୍ମ, ବାପ ମାଆଙ୍କୁ ମାରି ଖାଉଛ କହିଲେ ଶୁଣିକିରି କାଜି ସେବେ ଆସ ଯାଇଗଲେ ହେଲେ ବାପ ମାଆଙ୍କୁ କ'ଣ ମାରି ଖାଉଛ ଆମେ ନା ତମର ଯେଉଁ ରହିଛି ଗୋବଧ ଇତ୍ୟାଦି ସବୁ ରହିଛି ଗାଈ ସିଏ ଆମକୁ ଗୋ ମାତା ସିଏ ଆମକୁ ଦୁଗ୍ଧ ପ୍ରଦାନ କରୁଛନ୍ତି, ତେଣୁ ସିଏ ମାତା ଗୋ ମାତା ବଳଦ ସେ ସବୁ ଚାଷ କାର୍ଯ୍ୟ କରୁଛନ୍ତି ସେ ପିତା ଭଳି, ତେଣୁ ପିତାମାତା ମାରି ଖାଇବା ପାଇଁ ତମର କି ଧର୍ମ ଏଇ ଧର୍ମ। ତ କାଜିକାଳି ତୁମର ବେଦରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଗୋମେଦ ଯଜ୍ଞ ରହିଛି, ବିଭିନ୍ନ ପ୍ରକାର ପଶୁବଳୀର ବ୍ୟବସ୍ଥା ରହିଛି, ତାହେଲେ ଆମର ସେଥିରେ ବର୍ଣ୍ଣନା କରି ତୁମର ସେଥିରେ ତୁମର ବି ଚିନ୍ତା ମନ୍ତ୍ରରେ ରହିଛି କଥା। ତେଣୁ ମହାପ୍ରଭୁ କହିଲେ ଯେ ଯେଉଁ ଗୋମେଦ ଯଜ୍ଞ ରହିଛି, ଗୋମେଦ ଯଜ୍ଞର ଅର୍ଥ କ'ଣ ନା, ସତ୍ୟ ତ୍ରତୟା ଏବଂ ଦ୍ୱାପର ଏ ତିନି ଯୁଗରେ ଯେଉଁ ବେଦର ମନ୍ତ୍ର ଯେଉଁ ରହିଛି, ବେଦର ମନ୍ତ୍ର ଏତେ ଶକ୍ତିଶାଳୀ ମନ୍ତ୍ର, ସେ ମନ୍ତ୍ର କେମିତି ପରୀକ୍ଷା ହେବ ନା, ଏଇ ଯେଉଁ ଯଜ୍ଞ ମାଧ୍ୟମରେ ଗୋଟେ ପଶୁ, ଗୋଟେ ବୃଦ୍ଧ ପଶୁକୁ ବଳି ଦିଆଯିବ। ତେଣୁ ଯଦି ବୃଦ୍ଧ ପଶୁକୁ ବଳି ଦିଆଯିବ ସେତେବେଳେ ସେ ଗୋଟେ ନୂତନ ଜୀବନ ପ୍ରାପ୍ତ ହୋଇକି ସେଇ ଯଜ୍ଞ ଅଗ୍ନିରୁ ଲମ୍ଫ ପ୍ରଦାନ କରି ଆସିବ। ତେଣୁ ଏଇଥିରୁ ଜଣାପଡ଼ିଲା ଯେ ବେଦର ଯେଉଁ ମନ୍ତ୍ର ସିଦ୍ଧ ହୋଇଛି, କିନ୍ତୁ କଳିଯୁଗରେ ଉପଯୁକ୍ତ ବ୍ରାହ୍ମଣ ନାହାନ୍ତି କି ଉପଯୁକ୍ତ ଦ୍ରବ୍ୟ ମଧ୍ୟ ନାହିଁ, ଯେଉଁଥିପାଇଁ କି କଳିଯୁଗରେ ସେଟା ବନ୍ଦ କରାଯାଇଛି। ଅଶ୍ୱମେଧ ଗବାଳମ୍ବମ ସନ୍ୟାସ ଫଳପୈତୃକମ ଦେବରଣ ଶୀତୋତ୍ପତି କଳୌ ପଞ୍ଚ ବିପର୍ଯ୍ୟୟ ବ୍ରହ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି। ଏ ପାଞ୍ଚଟି ଅଶ୍ୱମେଧ ଯଜ୍ଞ ଇତ୍ୟାଦି ସବୁ ବନ୍ଦ କରାଯାଇଛି। ତେଣୁ ଯେଉଁ ଅଶ୍ୱମେଧ ଯଜ୍ଞ ବା ଗୋମେଧ ଯଜ୍ଞ ରହୁଛି ତାର ଅର୍ଥ ହେଉଛି ସେ ଗୋଟେ ନୂତନ ଜୀବନ ପ୍ରାପ୍ତ ହେଉଛି, କିନ୍ତୁ ତମର ଯେଉଁ ଗୋବଧ କରୁଛ ତାର କ'ଣ ସେଇଟା ହେଉଛି କି? ତେଣୁ ଏଇଭଳି ଭାବରେ କହିସାରିଲା ପରେ କାଜୁ ସେଠି କହିଲେ ପ୍ରକୃତରେ ଆମର ଯେଉଁ ଧର୍ମ ହେଉଛି ଗୋଟେ ଆଧୁନିକ ଧର୍ମ, ଏଥିରେ ପ୍ରକୃତ ଧର୍ମ ଜିନିଷ ବର୍ଣ୍ଣନା କରାଯାଏ, ଏଥିରେ ସବୁ ବିଭିନ୍ନ ପ୍ରକାର ଭୁଲ ରହିଛି ବୋଲି ସେ କହିଲେ, ସେ ଗ୍ରହଣ କରିଛି, ଆଡମିଟ୍ କରିଛି। ତେଣୁ ଏଇ ଯେଉଁ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଏଇ ଯେଉଁ ବିଭିନ୍ନ ପ୍ରକାର ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି, ଆର ଉଦ୍ଦେଶ୍ୟ ହେଉଛି କ'ଣ, ଏ ରଜଗୁଣ ଏବଂ ତମଗୁଣର ଯେଉଁ ଖାଦ୍ୟ ସବୁ ରହିଛି, ମାଂସ ମାଂସ ଇତ୍ୟାଦି ଅମେଧ୍ୟ ଜାତ ଯାହା ପ୍ରଥମେ ପୃଥିବୀ ପର୍ଯ୍ୟ ଉଚ୍ଛିଷ୍ଟ ଅମେଧ୍ୟମ, ଅମେଧ୍ୟ କହିଲେ ଏଇ ଆମିଷ ଦ୍ରବ୍ୟ, ଆମିଷ ଦ୍ରବ୍ୟ ଖାଇଲେ ତମଗୁଣର ପ୍ରାଧାନ୍ୟ ରହିବ। ତେଣୁ ତମଗୁଣର ପ୍ରାଧାନ୍ୟ ରହିଲେ ତେଣୁ ଭଗବାନଙ୍କ ବିଷୟରେ ଭଗବାନ ସତ୍ୟଗୁଣକୁ ନ ଆସିଲେ ଭଗବାନଙ୍କ ବିଷୟରେ ଜାଣିପାରିବେ। ତେଣୁ ଆହାର ଶୁଦ୍ଧ ହଉ ସତ୍ୟ ଶୁଦ୍ଧି, ଆହାର ଶୁଦ୍ଧି ହେଲେ ଆମର ସତ୍ୟ ଶୁଦ୍ଧି ହବ। ତେଣୁ ଏଇଭଳି ଯେଉଁ ବିଭିନ୍ନ ପ୍ରକାର ଖାଦ୍ୟ ରହିଛି ସବୁ ଜିନିଷ ଆ ପୂର୍ବ ଗତକାଲି ସେଇଟା କୁହାଯାଇଥିବ, ଆହାର ସର୍ବସ୍ୱ ତ୍ରିବିଧା ବହୁତ ପ୍ରିୟ, ଯଜ୍ଞ ତପ ତଥା ଦାନ ତେଷାଂ ଭେଦ ନିମସନ, ଯଜ୍ଞ ମଧ୍ୟ ବିଭିନ୍ନ ପ୍ରକାର ଯଜ୍ଞ ରହିଛି, ଆମେ ସେ ବର୍ଣ୍ଣନା କରାଯିବ, ଯଜ୍ଞ ସାତ୍ତ୍ୱିକ ଯଜ୍ଞ, ରାଜସିକ ଯଜ୍ଞ, ତାମସିକ ଯଜ୍ଞ, ଯଜ୍ଞ ତପସ୍ୟା, ତପସ୍ୟାକୁ ପୁଣି ନଅ ଭାଗରେ ବିଭକ୍ତ କରାଯାଇଛି, କାରଣ ଯଜ୍ଞ ତପସ୍ୟା ଯେଉଁ ହେଉଛି ସେ ତିନି ପ୍ରକାର ତପସ୍ୟା ହେବ, ଗୋଟେ ଶାରୀରିକ, ଗୋଟେ ବାଚିକ, ଗୋଟେ ମାନସିକ, ତିନି ପ୍ରକାର ତପସ୍ୟା। ତେଣୁ ଏଇ ତିନି ପ୍ରକାର ତପସ୍ୟା ପୁଣି ପ୍ରତି ପ୍ରକାର ତପସ୍ୟା ତିନି ଭାଗରେ ବିଭକ୍ତ, ସତ୍ୟଗୁଣ ରଜଗୁଣ ତମଗୁଣ ଅନୁସାରେ ଜୟ ଶ୍ରୀକୃଷ୍ଣ ତପସ୍ୟା ନଅ ପ୍ରକାର ତପସ୍ୟା ବର୍ଣ୍ଣନା କରାଯାଇଛି, ଏବଂ ଦାନ ମଧ୍ୟ ତିନି ପ୍ରକାର ଦାନ ବି ସବୁ ବର୍ଣ୍ଣନା କରାଯିବ। ତେଣୁ ଏଇ ସପ୍ତଦଶ ଅଧ୍ୟାୟରେ ଏଇସବୁ ବିଭିନ୍ନ ପ୍ରକାର ଯଜ୍ଞ ତପସ୍ୟା ଦାନ ଆହାର ଏସବୁ ବିଷୟରେ ବର୍ଣ୍ଣନା କରିସାରେ ପରେ ଅନ୍ତିମରେ ଭଗବାନ କହିବେ ଯେ କେମିତି ଜଣେ ଯେଉଁ ରହିଛି କେଉଁ ସମୟରେ ଯଦି ସର୍ବତ୍ୟାଗ କରିବ ତାହେଲେ ସେ କେଉଁ ସ୍ଥାନ ପ୍ରାପ୍ତ ହେବ ସେ ତ ବର୍ଣ୍ଣନା କରିବ। ତେଣୁ ଏଇ ଯେଉଁ ସତ ରଜ ଏବଂ ତମ ତ୍ରିଗୁଣର ଯେଉଁ ରହିଛି ପ୍ରାଧାନ୍ୟ ରହିଛି ସେ ପ୍ରାଧାନ୍ୟ ଅନୁସାରେ ସମସ୍ତେ କାର୍ଯ୍ୟ କରିବେ, କିନ୍ତୁ ଯଦି ଆମେ ସତ୍ୟଗୁଣକୁ ଆମେ ଯେଉଁ ରହିଛି ଆମର ଯେଉଁ ସାଧୁ ସନ୍ଥ ଏମାନଙ୍କୁ ଯଦି ସଙ୍ଗ କରିବା ତାହେଲେ ଆମେ ଏଇ ସତ୍ୟଗୁଣକୁ ଆସିବା, ସତ୍ୟଗୁଣକୁ ଆସିଲେ ଅନ୍ତର୍ପକ୍ଷ ଆମେ ଯଦି ସତ୍ୟଗୁଣକୁ ଆସିବା ତାହେଲେ ଆମେ ଭଗବାନଙ୍କ ଆରାଧନା କରିକିରି ଭଗବାନ ଆରାଧନା କରି ସତ୍ୟଗୁଣରେ ମଧ୍ୟ ଉର୍ଦ୍ଧକୁ ଯାଇପାରିବା। ଚତୁର୍ଥ ଶ୍ରଦ୍ଧାରେ ଯେଉଁ ଭଗବାନ କହିଛନ୍ତି ଯେ ମାଂସ ଯୋଗ ବ୍ୟକ୍ତାରିଣ ଭକ୍ତି ଯୋଗ ସେବତେ ସଗୁଣା ସମ୍ପୃକ୍ତିତା ବ୍ରହ୍ମ ଭୂୟ, ସଗୁଣା ଯେଉଁମାନେ ଭଗବାନଙ୍କର ଆରାଧନା କରିବେ ଭଜନ କରିବେ ସେମାନେ ତିନି ଗୁଣରୁ ଉର୍ଦ୍ଧକୁ ସେମାନେ ଯାଇପାରିବେ। ତେଣୁ ପ୍ରଭୁ ମହାରାଜ କହୁଛନ୍ତି ଏଇ ସପ୍ତଦଶ ଅଧ୍ୟାୟରେ ପ୍ରକୃତରେ ଭଗବତ ଗୀତା ଶେଷ ହେଇଯାଇଛି, ଭଗବତ ଗୀତାର ଜ୍ଞାନ ସପ୍ତଦଶ ଅଧ୍ୟାୟରେ ଶେଷ ହେଇଯାଇଛି, କିନ୍ତୁ ଅଷ୍ଟାଦଶ ଅଧ୍ୟାୟ ଯେଉଁ କୁହାଯାଇଛି ଏ ଅଷ୍ଟାଦଶ ଅଧ୍ୟାୟରେ ଯାହା ସବୁ କୁହାଗଲା ଭଗବାନ ସପ୍ତଦଶ ଅଧ୍ୟାୟରେ ଯାହା ସବୁ କହିଲେ ତାକୁ ଆଉଥରେ ପୁଣି ଆଉଥରେ ତାକୁ ରିପିଟ୍ କରୁଛନ୍ତି ବା ଭଲ ଭାବରେ କହୁଛନ୍ତି, କିନ୍ତୁ ସେଇ ଜିନିଷ ସବୁ ବର୍ଣ୍ଣନା କରାଯାଏ ଦ୍ୱିତୀୟ ଅଧ୍ୟାୟରୁ ସପ୍ତଦଶ ଅଧ୍ୟାୟ ଭିତରେ ଏଇ ଷୋଳଟି ଅଧ୍ୟାୟରେ ଭଗବତ ଗୀତାର ଜ୍ଞାନ ଭଗବାନ ପ୍ରଦାନ କରୁଛନ୍ତି। ତେଣୁ ଆ ପରେ ବର୍ଣ୍ଣନା କରାଯିବ କେମିତି ଆୟୁଷ ମାନେ ଖାଦ୍ୟ ଗ୍ରହଣ କରେ, ଆହାର ସ୍ତୁତି ସର୍ବସ୍ୱ ତ୍ରିବିଧା ଭଗବତ ଯଜ୍ଞ, ତାପରେ ଯଜ୍ଞ ବିଷୟରେ ବର୍ଣ୍ଣନା जय श्री प्रभुता की जय श्री प्रभुनाथ की जय श्री गुरुदेव की अनंत कोटि वैष्णव की जय श्री गुरु।